ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଝାରସୁଗୁଡ଼ା ଗସ୍ତି ଆସିକରି ଅମ୍ଲିପାଲି ପଡ଼ିଆନ ହେବାର୍କେ ଥିବା ଯୁବ ସମାବେଶଟି ଯୋଗଦେବେ। ଏ ଅବସରରେ ପ୍ରଧାନମନ୍ତ୍ରୀ ଜନସେବାକେ ସମ୍ବୋଧନ କରବାର ସହିତ 60,000 କୋଟି ଟଙ୍କାର ଭିନ୍ ଭିନ୍ ପ୍ରକଳ୍ପର ଶିଳାନ୍ୟାସ ଆଉ ଶୁଭାରମ୍ଭ କରିବେ। ଏଥି ଦୂରସଞ୍ଚାର, ରେଳବାଇ, ଉଚ୍ଚଶିକ୍ଷା, ସ୍ୱାସ୍ଥ୍ୟସେବା, ଦକ୍ଷତା ବିକାଶ ସହିତ ଗ୍ରାମ୍ୟ ଆଉ ଗୃହ ନିର୍ମାଣ ପ୍ରକଳ୍ପମାନ ରହିଛି। ସଭାସ୍ଥଳରୁ ଆକାଶବାଣୀ ସମ୍ବଲପୁରର ବାର୍ତ୍ତା ସମ୍ପାଦକ ଆଲୋକ ଚନ୍ଦ୍ର ବାରିକ ଇ ବାବଦେ ସୂଚନା ଦେଇକରି କହିଛନ୍,
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୁବ ସମାବେଶରେ ଯୋଗ ଦେବା ସହିତ 1,700 କୋଟିରୁ ଅଧିକ ଟଙ୍କାର 3 ପ୍ରମୁଖ ରେଳ ପ୍ରକଳ୍ପର ଶିଳାନ୍ୟାସ ଉଦ୍ଘାଟନ କରିବେ। ଏଥିସହିତ ଦେଶର 8 IITର ସମ୍ପ୍ରସାରଣ ଆଉ ବ୍ରହ୍ମପୁର MKCG ହସ୍ପିଟାଲ ଆଉ ବୁର୍ଲା ଭୀମସାର ମେଡିକାଲ କଲେଜ ହସ୍ପିଟାଲର ସୁପର ସ୍ପେଶାଲିଟି ସ୍ତରକୁ ବି ଉନ୍ନୀତ କରିବା ଲାଗି ଘୋଷଣା କରିବେ। ଏତାର ସହିତ 94,004 ମୋବାଇଲ ଟାୱାର ବି ଶୁଭାରମ୍ଭ କରିବେ।
ପ୍ରଧାନମନ୍ତ୍ରୀ ମଧ୍ୟାହ୍ନ 11:10 ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରଠି ପହଞ୍ଚିବେ। ସେନୁ ସିଧାସଳଖ ଅମ୍ଲିପାଲି ସଭା ଜାଗାକେ ଯିବେ। 11:25 ସଭାସ୍ଥଳକେ ପହଞ୍ଚିବେ। କାର୍ଯ୍ୟକ୍ରମ ସାରିକରି 12:45 ବେଲ୍କେ ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀ ଫିରବାର କାର୍ଯ୍ୟସୂଚୀ ରହିଛି। ଭୁବନେଶ୍ୱର ଲୋକସେବା ଭବନଠାରେ ଆଜି ଜାତୀୟ ମଧ୍ୟସ୍ଥତା ସମ୍ମିଳନୀ ମୂଲ ହେବା। ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍ ବି ଆର୍ ଗବାଇ ଏହି ଦୁଇଦିନିଆ ସମ୍ମିଳନୀକେ ଉଦ୍ଘାଟନ କରିବେ। କାର୍ଯ୍ୟକ୍ରମଟି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, କେନ୍ଦ୍ର ଆଇନ ଆଉ ନ୍ୟାୟ ବିଭାଗ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜାତୀୟ ଆଇନ ସେବା କର୍ତ୍ତୃପକ୍ଷ ଅଧ୍ୟକ୍ଷ ଆଉ ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ, ଓଡ଼ିଶା ହାଇକୋର୍ଟର ବିଚାରପତି ଜଷ୍ଟିସ୍ ହରିଶ ଟଣ୍ଡନ ଆଉ ରାଜ୍ୟ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ସହିତ ବହୁତ ବରିଷ୍ଠ ବିଚାରପତି ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ସମ୍ମିଳନୀଟି ଭିନ୍ ଭିନ୍ ମାମଲାର ମଧ୍ୟସ୍ଥତା ଜରିଏ କେନ୍ତା କରି ସମାଧାନ କରାଯାଇପାରିବା ସେ ବାବଦେ ଆଲୋଚନା କରାଯିବା ବୋଲି ଆଇନ ବିଭାଗ ତରଫ ସୂଚନା ଦିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବାକାଲି ଦିନର 11 ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶ ଆଉ ଦୁନିଆ ସାରା ଲୋକଙ୍କ ସାଙ୍ଗେ ବିଚାର ବିନିମୟ କରିବେ। ଏଇଟା ତାଙ୍କର 126 ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ମନ୍ କି ବାତ୍ କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନ ଜରିଏ ଆର୍ ଏଆଇଆର୍ ନ୍ୟୁଜ୍ ୱେବ୍ସାଇଟ୍ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ପ୍ରସାରଣ କରାଯିବା। ଆକାଶବାଣୀ ସମ୍ବାଦ, ଡିଡି ନ୍ୟୁଜ୍, ପିଏମ୍ଓ ଅଫିସ୍, ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ୟୁଟ୍ୟୁବ୍ ଚ୍ୟାନେଲ୍ ଥିବିଲ୍ ଇଟା ପ୍ରସାରଣ କରାଯିବା। ପ୍ରଧାନମନ୍ତ୍ରୀଙ୍କର ହିନ୍ଦୀ ଅଭିଭାଷଣ ଉତରୁ ଆଞ୍ଚଳିକ ଭାଷାତି ଇତାର ପ୍ରସାରଣ କରାଯିବା। ଆଇବାକାଲି ରାତି 8 ଆଞ୍ଚଳିକ ଭାଷାନ୍ତରଣର ଫେର୍ ଘାଏ ପ୍ରସାରଣ କରାଯିବା। ରାଜ୍ୟ ସରକାର ରାଜ୍ୟର ସରକାରୀ ଉଦ୍ୟୋଗ କର୍ମଚାରୀମାନଙ୍କର ମହଙ୍ଗା ଭତ୍ତା 2% ବଢ଼ିଛନ୍। ଏ ବାବଦ ଗୋଟିଏ ପ୍ରସ୍ତାବକେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଗଲାକାଲି ଅନୁମୋଦନ କରିଛନ୍। ସରକାରୀ ଉଦ୍ୟୋଗ କର୍ମଚାରୀମାନେ ଏଥର 55% ଭତ୍ତା ପାଇବେ। ଏଇଟା ପିଛିଲା ଭାବେ ଗଲା ଜାନୁଆରୀ ମାସରୁ ଲାଗୁ ହେବା। ରାଜ୍ୟ ସରକାର ଶିକ୍ଷା ବିଭାଗର ଅଧିକାରୀମାନଙ୍କର ଫି 3 ବଦଲିକେ ବାଧ୍ୟତାମୂଳକ କରିଛନ୍। ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ତରଫ ବାହାରିଥିବା ବିଜ୍ଞପ୍ତି ଅନୁସାରେ ବିଭାଗର ଇ ବଛର 50% ଆଉ ଆଇବା ବଛର ବାକି ଅଧିକାରୀମାନଙ୍କର ବଦଲି କରାଯିବ। ନିଜର ଜିଲ୍ଲା କି ବ୍ଲକ ନ କେନ୍ସି ଅଧିକାରୀ କାମ କରିନାଇପାରନ୍। ଚାକିରି 2 ବାକି ଥିବା ଅଧିକାରୀମାନଙ୍କର କ୍ଷେତ୍ରଟି ଇ ନିୟମ ଲାଗୁ ନାଇଁ ହୁଏ। ସେନ୍ତା ଇ ନିୟମ ଶିକ୍ଷକମାନଙ୍କର ଲାଗି ବି ଲାଗୁ ନାଇଁ ହୁଏ। ରାଜ୍ୟ ପର୍ଯ୍ୟଟନର ବିକାଶ ଲାଗି ସରକାର ପର୍ଯ୍ୟଟନସ୍ଥଳୀ ପାଖେ ଥିବା ଗାଁମାନଙ୍କେ ପର୍ଯ୍ୟଟକମାନଙ୍କ ଲାଗି ଘରମାନଙ୍କେ ରହିବାର ବ୍ୟବସ୍ଥା କରବାର୍କେ ଯାଉଛନ୍। ଇ ହୋମ୍ଷ୍ଟେ ବ୍ୟବସ୍ଥା ଲାଗି 2029-30 ଆର୍ଥିକ ବଛର ତକ ରାଜ୍ୟ ସରକାର 50 କୋଟି ଖର୍ଚ୍ଚା କରିବେ। ଯୋଜନାଥି 450 ନୂଆ ଗୃହ ନିବାସ ତିଆରି କରାଯିବା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱଥି ଦେଶର ସାଂସ୍କୃତିକ ଯାତ୍ରା ରୋଚକ ହେବାର ସହିତ ପାରମ୍ପରିକ ସଙ୍ଗେ ଯୋଡ଼ି ହୋଇକରି ବିଶ୍ୱସ୍ତରକେ ପହଞ୍ଚିପାରିଛି। ଚୁରି ହୋଇଥିବା ଦେଶର ପୁରୁଣା ଆଉ ଅମୂଲ୍ୟ ଐତିହ୍ୟ ବିଦେଶରୁ ଫେରିଛି। 2014 ଏପତକ 642 ଚୁରି ହୋଇଥିବା ପୁରୁଣା ଐତିହ୍ୟ କୂଟନୈତିକ ଚେରେଷ୍ଟାଥି ବିଦେଶକେ ଅଣାଯାଇଛି। ସେଥିର ଭିତରୁ ଏ ବଛର ଫେରାଯାଇଥିବା ଭଗବାନ ବୁଦ୍ଧଙ୍କ ଖ୍ରୀଷ୍ଟପୂର୍ବ 300 ପିପ୍ରାୱା ଅବଶେଷ ଭାରତ ଲାଗି ବହୁତ ଅମୂଲ୍ୟ ଥିଲା। ସେନ୍ତା ବ୍ରିଟେନ୍ରୁ ବ୍ରହ୍ମା ଓ ବ୍ରହ୍ମାଣୀଙ୍କର ପ୍ରତିମୂର୍ତ୍ତି, ଆମେରିକାନୁ ଦୁର୍ଗା ଓ ନଟରାଜ, ଅଷ୍ଟ୍ରେଲିଆନୁ ବୁଦ୍ଧ ବାଗିର ଚୁରି ହୋଇଥିବା ବହୁଟି ପ୍ରତିମୂର୍ତ୍ତି ଭିନ୍ ଭିନ୍ ଦେଶରୁ ଭାରତକେ ଅଣାଯାଇଛି। ସୁନ୍ଦରଗଡ଼ ଜିଲ୍ଲାନ ହୋଇଥିବା ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତାଥି କଳାହାଣ୍ଡି ଜିଲ୍ଲାର ଛାତ୍ରଛାତ୍ରୀମାନେ 8 ସ୍ୱର୍ଣ୍ଣ, 3 ରୌପ୍ୟ ଆଉ ଗୋଟିଏ କାଂସ୍ୟ ପଦକ ଜିତିଛନ୍। ଏହି ଛାତ୍ରଛାତ୍ରୀମାନଙ୍କୁ ଗଲାକାଲି ଜିଲ୍ଲା ପ୍ରଶାସନ ତରଫ ସମ୍ବର୍ଦ୍ଧିତ କରାଯାଇଛି। ପାଣିପାଗ। ବଙ୍ଗୋପସାଗରନ ସକ୍ରିୟ ହୋଇଥିବା ଘୂର୍ଣ୍ଣିବଳୟ ଲଘୁଚାପଥି ବଦଲିବାର ଉତରୁ ଆଜି ଉତ୍ତର ପଶ୍ଚିମ ଆର୍ ତାର ପାଖର ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ପାଖେ ଅବପାତର ରୂପ ନେଇଛି। ଏତାର ପ୍ରଭାବଥି ଆଇବା ସୋମବାର ତକ ରାଜ୍ୟ ଜବର ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ଅନୁମାନ କରାଯାଇଛି। ଆଇବା 24 ଭିତରେ ସବୁ ଜିଲ୍ଲାନ ଘଡ଼ଘଡ଼ି ସହିତ ବର୍ଷା ହେବା ବୋଲି ପାଣିପାଗ କେନ୍ଦ୍ର ତରଫ ସୂଚନା ଦିଆଯାଇଛି। ସେଆଡ଼େ ହୀରାକୁଦ ଜଲଭଣ୍ଡାରନୁ ଆଜି 20 ଗେଟ୍ ଦେଇକରି ବୟଡ ପାଇଁ ଛଡ଼ାଯାଉଛି। ସକାଳର 6 ଜଲଭଣ୍ଡାର ଜଳସ୍ତର 627.97 ଫୁଟ ରହିଛି। ଏଚନିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।